ଅକ୍ଷରର ଦୀପ ଜଳୁ ବ୍ୟାପୁ ଜ୍ଞାନ ପ୍ରକାଶ ପ୍ରତି ପିଲା ଶିକ୍ଷିତ ହେଉ ତେବେ ହେବ ପୂର୍ଣ୍ଣ ବିକାଶ।
ସମ୍ବିଧାନ 86ତମ ସଂଶୋଧନ ଅନୁସାରେ ପ୍ରାଥମିକ ଶିକ୍ଷା ହେଉଛି ପ୍ରତ୍ୟେକ ପିଲାର ଅଧିକାର। ମାତା ପିତା ବା ଅଭିଭାବକଙ୍କ ଦ୍ୱାରା 6-14 ବର୍ଷ ବୟସର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଉଚିତ। ସବୁ ପିଲାଙ୍କୁ ସ୍କୁଲରେ ପହଞ୍ଚାନ୍ତୁ, ମିଳିମିଶି ନିଜର କର୍ତ୍ତବ୍ୟ ତୁଲାନ୍ତୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଜନହିତରେ ଜାରି।